ଏଫିସିଅ ପାଞ୍ଚ ପର୍ବ ଏକୋଇଶ ପଦ, ଏଫିସିଅ ଛଅ ପର୍ବ ଚାରି ପଦ, ପ୍ରଥମ ପିତର ତିନି ପର୍ବ ଏକ ପଦରୁ ନଅ ପଦ। ଫଟୁ ନମ୍ବର ଅଠେଇଶ। ଖ୍ରୀଷ୍ଟିଆନ ପରିବାର, ଯଦି ସେହି ଗୋଟେ ପରିବାର ଯୀଶୁଚୁ ପାଛି ହିଣତାହେ ତାହେଲେ ହୁଣ ଲୋକ ଆପଲୁ ଘରନିସ୍କେ ମୟା କରିଦେ ଆଉ ଆପଲୁ ଘରନିସ୍ ଆପଲୁ ଦୁଲ୍ହାସ୍କେ ମାନୁନ୍ ଚାଲିଦେ। ସତ ମହାପ୍ରଭୁଚୋ ଗୋଟ ୟାହରା ଶିଖାଇ ଦେ ଲକ୍ଷ୍ୟା ପୁତାରା ଆପେ ଆପେ ମାନ ସାହାରା ସାହସ ଦେବା ଦେବୀ ହେତେ। ହୁମାନେ ଆପଲୁ ମାନଚୋ ବେଟା ବେଟିକେ ସତ ମହାପ୍ରଭୁଚୋ ମାୟା ଗୋଟ ମାନୁକେ କହତେ। ଯୋନ୍ ପରିବାର ସତ ମହାପ୍ରଭୁକେ ମାନତେ ହୁମାନେ ସଭାଏ ଏକତା ହେଉନ୍ ଧ୍ୟାନ କରତେ ଆଉ ଏକ ମନେ ବୁତା କାମ କରତେ।